मीना सीखी गना आग पढ़ी बार सब बाग मीना को जहा पचार ता पाखे सब उत्तर पढ़ी पढ़ा कठिन मीना करे समाधान पढ़ी पढ़ा मीना बुद्धि मती चपल जीवन को करे सरल
नमस्कार संग माने जानिछु आज कौन हैला आज सकाळे मु मो संग मानक साथरे क्रिकेट खेलुतिली मु जोरे बैट बुलेली आउ बॉल जाय अटकी गला गोटे डेंगा गच्छ उपरे कोन करिवु आमो भितरु काहारी को तो गच्छ चढ़ीबा आसेनी ठीक सेती बेले गोटे छोटो पिला सेटी के आसिला आउ से फटाफट गच्छ उपर को चढ़ी जाय बॉल तळ को फिंगी देला सतरे भारी भलो लागे जेते बेले की आमको सहाय्य करे ठीक ना अच्छा आमे बे जीवा आमो मीनार स्कूल को
पिला माने आमो देश भारत वर्ष इंग्रेज मानक शासन रु
मु भितरु को आस परबे दीदी
आ मीना
क्षमा करिवे दीदी आज मोर स्कूल आसीबारे टिके डेरी हे गला
तू तो सबबले ठीक समय रे स्कूल को आसु आज केमिति डेरी हे गला
दीदी मु ठीक समय रे स्कूल आसी पहुंची जैथंदी किंतु रास्ता रे नईकुल पाखरे दिनु काकांग सहित देखा हला से जम्मा पानी बाल्टी उठि परु नथिले
अच्छा तापरे तू कोन कलु मीना
मु से पानी बाल्टी उठि तंको घरे पहुंची देली मु तंको सहाय्य कली दीदी
शाबाश मीना तू दिनु काकांग को सहाय्य करी गोटे बहुत भलो काम करिछु जा तो जागा रे बसी जा
मीना दिनु दादा तते किछ पुरस्कार देलेनी
मु कोन पुरस्कार पाइबा पई तंको सहाय्य करथिली सोमा
मीना बिल्कुल ठीक करिछि सोमा आमर कर्तव्य हैला अन्य को सहाय्य करबा पुरस्कार आशा करबा नहे पिला माने तमे आज छुट्टी हैला परे काहा को ना काहा को सहाय्य करबो आ काली तम अनुभूति को निज निज खाता रे लेखि कानिबो ठीक अछि
हां दीदी
दीदी मु तो सबु दिन घर काम रे मम्मा को सहाय्य करे मु कोन सेइटा को लेखि केणिबी
ना सोमा मीना जेमिति दिनु काका को सहाय्य कला ठीक सेमिति तमे माने भी काहा को सहाय्य करी तम अनुभूति को खाता रे लेखिबो आउ जहार अनुभूति मते सबुटु भलो लागिबो ता पई हां ता पई समस्त ताली बजेइबो ठीक अछि
हां दीदी
किंतु अम्मू को जदि दिनु दादा को भले केही न मिलले आमे काहार बाल्टी उठेइबो
सोमा कहा को सहाय्य करबा अर्थ केवल पानी बाल्टी उठेबा नुहे तम चारिपटे अनैले अनेक सुजोग मिलिबो अन्य को सहाय्य करबा पई ठीक अछि
हां दीदी
चलो एथरा पढा आरंभ करबा अच्छा पिला माने भारत केबे स्वाधीन होइतिला
1947 मसिया रे
आउ से दिन छुट्टी हला परे मीनार क्लास रो प्रतिटि पिला कहा कुना कहा को सहाय्य कले आउ निज अनुभूति को खाता रे लेखिले आउ ता पर दिन क्लास रे
पिला माने काली किए किए अन्य को सहाय्य करी छ
मु दीदी मु मु देखते मु
अच्छा अच्छा बुझी गली तमे समस्ते काली कहा कुना कहा को सहाय्य करी छ
हां दीदी
दीदी ए नियंतो हम समस्तन को खाता जोथिरे हमें हम समस्तन को अनुभूति लिखिचू
शाबाश मीना प्रथमे सुनील लो खाता अच्छा ताहले सुनील तू काली भोलू रो छेड़ी भूरी को खोजी बारे ताको सहाय्य कलु
हां दीदी काली घर को गला बेले मु भोलू भाई को जोर जोर रे भूरी भूरी डकिवार सुनिली तांको मु पचारी लरु से कांदी कांदी कहले सुनील मु छेड़ी भूरी कोडे हजी जाई छी
सेइठू
मु गोटे बहुत उच्च गछ को चढ़ी जाई देखली तांको छेड़ी दूर रे पत्र खाउथला मु शीघ्र गछ रे ओले आसली आ भोलू भाई को तांको भूरी पाख को नै गली
शाबाश सुनील एबे आमे देखिबा दीपुर खाता देखिबा दीपु काली का को सहाय्य करिचि पोंगाराम काका को आंब गणी देलु
हां दीदी काली मु आंब गणी देई पोंगाराम काका को बहुत सहाय्य करली
केमिति दीपु
मु काली संध्या रे खेलिबा पई मीना घर को जाउथिली आ रास्ता रे देखिली पोंगाराम काका गछरु आंब तुळुछंती
तापरे
ତାଙ୍କୁ 12 ଆମ୍ବ ଦରକାର ଥିଲା, 6 ତାଙ୍କ ପାଇଁ ଆଉ 6 ଖୁଡ଼ିଙ୍କ ପାଇଁ।
ସେଇଠୁ
ପୁଙ୍ଗାରାମ କାକାଙ୍କୁ ତ ଗଣି ଆସେନି, ସେ ମୋତେ ଗଣିବା ପାଇଁ କହିଲେ, ଆଉ ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ଆମ୍ବ ଗଣିଦେଲି।
ତାପରର ଖାତା ହେଉଛି ମୀନାର। ଆଚ୍ଛା, ତାହେଲେ ମୀନା କାଲି ସନ ଖୁଡ଼ିଙ୍କ ପୁଅକୁ ସାହାଯ୍ୟ କରିଛି।
ହଁ ଦିଦି, କାଲି ସନ୍ଧ୍ୟାରେ ମୁଁ ଯେତେବେଳେ ଖେଳ ସାରି ଘରକୁ ଫେରୁଥିଲି, ସେତେବେଳେ ସୁବର୍ଣ୍ଣ ଖୁଡ଼ିଙ୍କ ଛୋଟ ପୁଅ ଗୋଲୁକୁ କାନ୍ଦୁଥିବାରେ ଦେଖିଲି। ଗୋଲୁ ହାତରେ ଗୋଟେ ଗପ ବହି ଥିଲା।
ତାପରେ
ଦିଦି, ଗୋଲୁ ତ ଏବେ ଛୋଟ ହେଇଛି, ସିଏ ଆଉ ତ ଲେଖାପଢା କେମିତି ଜାଣିବ, ସେଥିପାଇଁ ମୁଁ ସେଇ ବହିରୁ ଗୋଟେ ଗପ ପଢି ଗୋଲୁକୁ ଶୁଣେଇଲି। ଗପ ଶୁଣି ଗୋଲୁ ବହୁତ ଖୁସି ହେଲା।
ଇଏ ତ ତୁ ବହୁତ ଭଲ କାମ କଲୁ ମୀନା। ଗପର ନାଁ କଣ ଥିଲା?
ଚଢ଼େଇ ଆଉ ପେଚା।
ପେଚା ଆଉ ଚଢ଼େଇ ଗୋଲୁକୁ ଦେଲେ ହସେ।
ସାବାସ ମୀନା। ପରବର୍ତ୍ତୀ ଖାତା ହେଲା ସୋମାର। ସୋମା କାଲି ଗୋଟେ କୁକୁଡ଼ାକୁ ସାହାଯ୍ୟ କରିଛି। ହସନି ପିଲାମାନେ, ସୋମା ଆମକୁ କହ, ତୁ ଗୋଟେ କୁକୁଡ଼ାକୁ କେମିତି ସାହାଯ୍ୟ କଲୁ?
ଦିଦି, ସରପଞ୍ଚ ମଉସାଙ୍କ ଜମିରେ ଚାରିପଟେ ଯୋଉ କଣ୍ଟା ବେଡ଼ ଲାଗିଛି, ସେଥିରେ ଗୋଟେ କୁକୁଡ଼ା ଛନ୍ଦି ହେଇଯାଇଥିଲା।
ଓହୋ, ତାପରେ କଣ ହେଲା?
ତାପରେ ମୁଁ ଖୁବ କଷ୍ଟରେ ସେ କୁକୁଡ଼ାକୁ ସେଠୁ ବାହାର କଲି।
ଦିଦି, କୁକୁଡ଼ାକୁ ବାଡ଼ରୁ ବାହାର କରିବାକୁ କଣ ଆମେ କାହାକୁ ସାହାଯ୍ୟ କରିବା କହିପାରିବା?
ଦୀପୁ, ସାହାଯ୍ୟ ସବୁବେଳେ ସାହାଯ୍ୟ, ସେଇଟା ମଣିଷ ପାଇଁ ହଉ ବା ପ୍ରାଣୀ ପାଇଁ। ସାପା ସୋମା। ଆଉ ତା ପରର ଖାତା ହେଲା ମୋନୁର। ମୋନୁ କାଲି ନଳକୂଅ ସଫା କରିଛି।
ହଁ ଦିଦି, କାଲି ଯେତେବେଳେ ମୁଁ ସ୍କୁଲରୁ ଘରକୁ ଫେରୁଥିଲି, ସେତେବେଳେ ଦେଖିଲି ଯେ ନଳକୂଅର ଆଖପାଖରେ ବହୁତ ଅଳିଆ ଆବର୍ଜନା ପଡିଛି। ଅଇଁଠା ଖାଦ୍ୟ, ସାବୁନ ଆଉ ବିସ୍କୁଟର ଖୋଳ, ଦାନ୍ତ କାଠି, କିଛି ଚିରା ଫଟା କପଡା, ଏମିତି ତ କଣ କଣ ପଡିଥିଲା ଯେ ମୁଁ ଆଉ କହିପାରିବିନି। ସତରେ ମୋ ମନଟା ଭାରି ଖରାପ ହେଇଗଲା ଦିଦି।
ତାପରେ ତୁ କଣ କଲୁ ମନୁ?
ମୁଁ ଦୌଡିକି ଯାଇକି ଆମ ଘରେ ପହଞ୍ଚିଗଲି ଆଉ ମୋ ବଡ଼ ଭଉଣୀକୁ ନଳକୂଅ ପାଖକୁ ନେଇ ଆସିଲି।
ତାପରେ
ଦିଦି, ତାପରେ ମୁଁ ଆଉ ମୋ ବଡ଼ ଭଉଣୀ ମିଶିକି ନଳକୂଅ ପାଖରେ ଥିବା ସବୁ ଅଳିଆ ଆବର୍ଜନା ହଟେଇଦେଲୁ ଆଉ ସେ ଜାଗାକୁ ବହୁତ ଭଲ ଭାବରେ ସଫା କଲୁ। ସଫା କରିସାରିଲା ପରେ ମତେ ଆଉ ମୋ ବଡ଼ ଭଉଣୀକୁ ଲାଗିଲା ଯେ ହଁ, ଏବେ ଆମେ ସୁରକ୍ଷିତ।
ଇଏ ତ କିଛି ଠିକ କଥା ହେଲାନି ମନୁ। ଦିଦି ଆମକୁ କାହାକୁ ସାହାଯ୍ୟ କରିବାକୁ କହିଥିଲେ, ନଳକୂଅ ପାଖରେ ଅଳିଆ ସଫା କରିବାକୁ କହିନଥିଲେ।
ହସ୍ନି ସୁନିଲ, ନଳକୂଅ ଆଖପାଖର ଅଳିଆ ସଫା କରି ମୋନୁ ପୁରା ଗାଁକୁ ସାହାଯ୍ୟ କରିଛି।
କେମିତି ଦିଦି?
ନଳକୂଅ ଆଖପାଖରେ ଅଳିଆ ଜମା ହେଲେ ସେଇ ଅଳିଆରୁ କଣ ଜନ୍ମ ନେବେ?
କୀଟାଣୁ।
ଆଉ ସେଇ କୀଟାଣୁ ପାଣିରେ ମିଶି ତାକୁ କରିଦେବେ
ଦୂଷିତ।
ହଁ, ଆଉ ତମେ ମାନେ ତ ଜାଣିଛ, ଦୂଷିତ ପାଣି ନା ପିଇବା ଉଚିତ ନା ସେଥିରେ ଗାଧେଇବା ଉଚିତ, କାରଣ ଦୂଷିତ ପାଣି ପିଇବା ଦ୍ଵାରା କଣ ହୁଏ?
ବେମାରୀ।
ଏବେ କହ ସୁନିଲ, ସାହାଯ୍ୟ କରିବାର ସବୁଠୁ ଭଲ ଅନୁଭୂତି କାହାର ହେଇଛି?
ମୋନୁର।
ତାହେଲେ ପିଲାମାନେ, ମୋନୁର ଏଇ ବୁଦ୍ଧିମତା ଭରା ସାହାଯ୍ୟ ପାଇଁ ହେଇଯାଉ ଜୋରଦାର
ତାଳି।
ଭାଇ ୱାଃ, ନଳକୂଅ ପାଖରେ ଅଳିଆ ଆବର୍ଜନା ସଫା କରି ସତରେ ମୋନୁ ପୁରା ଗାଁକୁ ସାହାଯ୍ୟ କଲା। ସାବାସ ମୋନୁ, ସାବାସ। ଏବେ ଦେଖିବା ମୀନା ଓ ମିଠୁ କେମିତି କବିତା ଲେଖିଛନ୍ତି।
କଥାଟା ଆମ ସ୍ୱାସ୍ଥ୍ୟର, ଶୁଣ ଭାଇ ଭଉଣୀ ମୋର,
ଆରେ ବାଃ, କି ବଢିଆ କବିତା ଲେଖିଛନ୍ତି ମୀନା ଓ ମିଠୁ। ଏବେ ଆସ ଗୋଟେ ମଜାଦାର ଗୀତ ଶୁଣିବା।
Yeah.
ଗୀତ ତ ଭାରି ମଜାଦାର ଥିଲା। ଏବେ ଆସ କିଛି ଖେଳିବା। ଆରେ ବାବା ମିନାର କ୍ଲାସରେ
ପିଲାମାନେ ଆଜି ଆମେ ଖେଳିବା ଶୂନ୍ୟ ସ୍ଥାନ
ପୂରଣ କର।
ସାବାସ। ତାହେଲେ ପିଲାମାନେ ଏ କଥା କିଏ କହିଥିଲେ? ସତ୍ୟମେବ
ଜୟତେ।
ସାବାସ। ଆଉ ସତ୍ୟମେବ ଜୟତର ଅର୍ଥ ମତେ କିଏ କହିବ?
ମୁଁ କହିବି ଦିଦି।
ହଁ ହଁ ମିନା।
ସତ୍ୟମେବ ଜୟତର ଅର୍ଥ ହେଲା ବିଜୟ ସବୁବେଳେ ସତ୍ୟରେ ହିଁ ହେଇଥାଏ।
ବିଲକୁଲ ଠିକ ମିନା। ଆଉ ଏ କଥା କିଏ କହିଥିଲେ?
ଶ୍ରୀ ମଦନ ମୋହନ ମାଲବୀୟ।
ହଁ, ଆଉ ମଦନ ମୋହନ ମାଲବୀୟ କିଏ ଥିଲେ?
ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ।
ସାବାସ କ୍ରିଷ୍ଣା। ଜାଣିଛ ପିଲାମାନେ ମଦନ ମୋହନ ମାଲବୀୟଙ୍କ ଜନ୍ମ କୋଉଠି ହେଇଥିଲା?
ଭାରତରେ। ଠିକ ନା ଦିଦି?
ଦୀପୁ, ଭାରତ ତ ଗୋଟେ ବହୁତ ବଡ ଦେଶ। ତୁ କହ, ଭାରତର କୋଉ ସହରରେ ମଦନ ମୋହନ ମାଲବୀୟଙ୍କ ଜନ୍ମ ହେଇଥିଲା?
ମୁଁ ଜାଣିଛି ଦିଦି, ଏଲାହାବାଦରେ।
ବିଲକୁଲ ଠିକ ମିନା। ତାହେଲେ ମଜା ଆସିଲା ପିଲାମାନେ?
ବହୁତ ମଜା ଆସିଲା।
ତାହେଲେ ତମମାନଙ୍କୁ ବି ମଜା ଆସିଲା ନା? ଆଚ୍ଛା ଠିକ ଅଛି, ପୁଣି ଦେଖା ହବ ଶୀଘ୍ର ଗୋଟେ ନୂଆ କାହାଣୀ ଆଉ ଗୋଟେ ନୂଆ ଖେଳ ସହିତ।
ସାଙ୍ଗମାନେ, ତମେ ଏମିତି ଆମମାନଙ୍କୁ ଶୁଣୁଥିବ, ତମମାନଙ୍କର ମନୋରଞ୍ଜନ ସହିତ କିଛି ନୂଆ ନୂଆ କଥା ଶିଖିବାକୁ ମିଳିବ। ମୁଁ ପୁଣି ମୋର ସାଙ୍ଗ ସୁମି, ରାନୁ, ଦୀପୁ, ରାଜୁ ଆଉ ମୋର କୌତିକିଆ ଶୁଆ ମିଟୁକୁ ନେଇ ତମମାନଙ୍କ ପାଖରେ ହାଜର ହେବି। ତାହେଲେ ସାଙ୍ଗମାନେ, ତମର ପ୍ରିୟ କାର୍ଯ୍ୟକ୍ରମ ମିନାର ଦୁନିଆକୁ ଶୁଣିବାକୁ ଜମା ବି ଭୁଲିବନି।
ଇଂରାଜୀ ହଉ ବା ଗୀତ, ସାହିତ୍ୟ ଅବା ଗଣିତ, ପ୍ରଶ୍ନ ହେଉ ଯେତେ କଠିନ ମିନା କରେ ସମାଧାନ ପଢି ପଢ଼ା।